आकाशवाणी। संवाद पढ़ुछंती प्रज्ञा परिमिता जेना। ଭାରତ ଓ କୁଏତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ରଣନୀତିକ ଭାଗିଦାରୀ ସୁଦୃଢ଼ ନେଇ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶଦାତା ବୈଠକ ଅନୁଷ୍ଠିତ। ଗହମର ମୂଲ୍ୟ ନିୟନ୍ତ୍ରଣ ପାଇଁ ସରକାର ଲାଗୁ କଲେ ଗଚ୍ଛିତ ସୀମା। ଆଜିଠାରୁ ଉଜ୍ଜୟିନୀଠାରେ ଆରମ୍ଭ ହେଉଛି ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀ। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା କାରଣରୁ 10 ଜଣଙ୍କର ମୃତ୍ୟୁ, 18ଟି ଟ୍ରେନ୍ ବାତିଲ ଏବଂ ଦେଶବ୍ୟାପୀ ଆଜି ପାଳିତ ହେଉଛି ଗଣେଶ ପୂଜା। ଭାରତ ଏବଂ କୁଏତ ମଧ୍ୟରେ ନୂଆଦିଲ୍ଲୀଠାରେ ସପ୍ତମ ପର୍ଯ୍ୟାୟ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବିଭିନ୍ନ କ୍ଷେତ୍ରରେ ରଣନୀତିକ ଭାଗିଦାରୀକୁ ସୁଦୃଢ଼ ନେଇ ଭିନ୍ନ ଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ ଏବଂ କୁଏତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏସିଆ ବ୍ୟାପାର ସହ ବୈଦେଶିକ ଅଧିକାରୀ ତଥା ରାଷ୍ଟ୍ରଦୂତ ସାମି ଏସା ଜୋହାନ ହାୟତ ଏଥିରେ ମିଳିତ ଅଧ୍ୟକ୍ଷତା କରିଥିଲେ। ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନିବିଡ଼ କରିବା ଏବଂ ବିଭିନ୍ନ ବିକାଶମୂଳକ ରୋଡ୍ମ୍ୟାପ୍ କାର୍ଯ୍ୟକାରୀ କରିବା ଉପରେ ସହମତି ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଏତକୁ 2024 ଡିସେମ୍ବରରେ ଗସ୍ତ କରିବା ସମୟରେ ତାଙ୍କ ନେତୃତ୍ୱରେ ବିଭିନ୍ନ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା। ସମନ୍ୱୟ ସ୍ଥାପନ ନିମନ୍ତେ ମିଳିତ ଆୟୋଗ ଅଧୀନରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କୁଏତଠାରେ ପରବର୍ତ୍ତୀ ପର୍ଯ୍ୟାୟ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତକାଲି କୃଷି ସଂକ୍ରାନ୍ତୀୟ ପଞ୍ଚମ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଛି। କୃଷି ଏବଂ ଏ ସମ୍ପର୍କିତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଦୁଇ ଦେଶ ମଧ୍ୟରେ ଜ୍ଞାନ ବିନିମୟ, ମିଳିତ ଗବେଷଣା ପଦକ୍ଷେପ, କ୍ଷମତା ଗଠନ ଏବଂ ବଜାର ସୁବିଧା ପ୍ରସଙ୍ଗ ସମେତ କୃଷି ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଭାରତୀୟ କୃଷି ଗବେଷଣା ପରିଷଦ ଏବଂ ଦକ୍ଷିଣ ଆଫ୍ରିକା କୃଷି ଗବେଷଣା ପରିଷଦ ମଧ୍ୟରେ ସମନ୍ୱୟ ସ୍ଥାପନ ସୁଦୃଢ଼ କରିବା ସହ ଏ କ୍ଷେତ୍ରରେ ରହିଥିବା ସମସ୍ତ ସୁଯୋଗକୁ ବ୍ୟାପକ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବୈଠକରେ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଅଜିତ କୁମାର ସାହୁ ଏବଂ ଦକ୍ଷିଣ ଆଫ୍ରିକାର ଆନ୍ତର୍ଜାତିକ ବାଣିଜ୍ୟ ପ୍ରୋହାହନ କାର୍ଯ୍ୟକାରୀ ନିର୍ଦ୍ଦେଶକ ଥାପ୍ସାନା ମୁଲେପୋ ମିଳିତ ଅଧ୍ୟକ୍ଷତା କରିଥିଲେ। ସାମଗ୍ରିକ ଖାଦ୍ୟ ସୁରକ୍ଷା ଏବଂ ଗଚ୍ଛିତ ଓ ଅସାଧୁ ଶସ୍ୟ ସଂଗ୍ରହକୁ ରୋକିବା ନିମନ୍ତେ ସରକାର ଗହମ ଉପରେ ଗଚ୍ଛିତ ସୀମା ଲାଗୁ କରିଛନ୍ତି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପାଇକାରୀ ଓ ଖୁଚୁରା ବ୍ୟବସାୟୀ ଏବଂ ପ୍ରକ୍ରିୟାକରଣକାରୀଙ୍କ ପାଇଁ ଏହି ଗଚ୍ଛିତ ସୀମା ଲାଗୁ କରାଯିବ। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବ୍ୟବସାୟୀ ଏବଂ ପାଇକାରୀଙ୍କ ପାଇଁ ଥିବା ଗଚ୍ଛିତ ସୀମା 3,000 ମେଟ୍ରିକ୍ ଟନ୍ରୁ 2,000 ମେଟ୍ରିକ୍ ଟନ୍କୁ ହ୍ରାସ କରାଯାଇଛି। ସେହିପରି ଖୁଚୁରା ବ୍ୟବସାୟୀଙ୍କ ପାଇଁ ଗଚ୍ଛିତ ସୀମା 8 ମେଟ୍ରିକ୍ ଟନ୍ ରଖାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଗହମ ମହଜୁଦକାରୀ ସଂସ୍ଥାଗୁଡ଼ିକୁ ପ୍ରତି ଶୁକ୍ରବାର ଦିନ ଗହମ ମହଜୁଦ ପୋର୍ଟାଲରେ ଗଚ୍ଛିତ ସ୍ଥିତି ଘୋଷଣା ପାଇଁ କୁହାଯାଇଛି। ଆଗାମୀ ପାର୍ବଣ ଋତୁ ପୂର୍ବରୁ ଗହମର ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପ୍ରୟାସ ସ୍ୱରୂପ ସରକାର ଆସନ୍ତା ବର୍ଷ ମାର୍ଚ୍ଚ 31 ପର୍ଯ୍ୟନ୍ତ ଗହମ ମହଜୁଦ ସୀମା ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 2024-25 ବର୍ଷରେ ମୋଟ 1,175 ଲକ୍ଷ ଟନ୍ରୁ ଅଧିକ ଗହମ ଉତ୍ପାଦନ ରେକର୍ଡ କରାଯାଇଥିଲା। କେନ୍ଦ୍ର ସରକାର ରାଜ୍ୟ ଏଜେନ୍ସି ଏବଂ ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ 2025-26 ବିପଣନ ଋତୁରେ 300 ଲକ୍ଷ ଟନ୍ରୁ ଅଧିକ ଗହମ କ୍ରୟ କରିଛନ୍ତି। ଏହା ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଗହମର ମୂଲ୍ୟ ନିୟନ୍ତ୍ରଣ ଏବଂ ଦେଶରେ ସହଜ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଗହମର ଗଚ୍ଛିତ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ମଧ୍ୟପ୍ରଦେଶର ବିଜେପି ନେତୃତ୍ୱାଧୀନ ସରକାରଙ୍କ ପକ୍ଷରୁ ଆଜି ଉଜ୍ଜୟିନୀଠାରେ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀ ଆୟୋଜନ କରାଯାଇଛି। ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଉପସ୍ଥିତିରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ଭାରତ ଏବଂ ଭାରତ ବାହାରୁ ଆଧ୍ୟାତ୍ମିକ ନେତା, ଚିନ୍ତକ, ଦିବ୍ୟଦର୍ଶୀଙ୍କ ସମେତ 300ରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷ ଯୋଗଦେବେ। ପ୍ରଖ୍ୟାତ ଆଧ୍ୟାତ୍ମିକ ନେତା ଗୌରାଙ୍ଗ ଦାସ ଅଭିଭାଷଣ ପ୍ରଦାନ କରିବେ। ସରକାରଙ୍କ ପକ୍ଷରୁ କୁହାଯାଇଛି ସାଂସ୍କୃତିକ ଐତିହ୍ୟ ଏବଂ ଦାୟିତ୍ୱପୂର୍ଣ୍ଣ ଆତିଥ୍ୟ ଉପରେ ବିଚାରକୁ ପ୍ରୋହାହିତ କରିବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି। ମଧ୍ୟପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି ଏହି ସମ୍ମିଳନୀ କେବଳ ପର୍ଯ୍ୟଟନ ଶିଳ୍ପ ଉପକୃତ ହେବ ତାହା ନୁହେଁ, ବରଂ ଏହା ଭାରତର ଆଧ୍ୟାତ୍ମିକ ଚିନ୍ତାଧାରାକୁ ଆଧୁନିକତା ସହ ସଂଯୋଗ ସ୍ଥାପନ କରିବ। ଏହି କାର୍ଯ୍ୟକ୍ରମ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ସମଗ୍ର ବିଶ୍ୱକୁ ଦର୍ଶାଇବାର ଏକ ବିଶ୍ୱଶ୍ରେଣୀୟ ମଞ୍ଚ ଉପସ୍ଥାପନ କରିବ ବୋଲି କୁହାଯାଇଛି। ଜାମ୍ମୁ କାଶ୍ମୀର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ 10 ଜଣଙ୍କର ମୃତ୍ୟୁ ଘଟିଛି। ଜାମ୍ମୁ ଡିଭିଜନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାତା ବୈଷ୍ଣୋଦେବୀ ମନ୍ଦିରକୁ ଯାତ୍ରା ମଧ୍ୟ ବାତିଲ କରାଯାଇଛି। ତ୍ରିକୁଟ ପର୍ବତକୁ ଯାଉଥିବା ରାସ୍ତାରେ ବର୍ଷା କାରଣରୁ ଭୂସ୍କଳନ ଯୋଗୁଁ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 18 ଜଣ ଆହତ ହୋଇଛନ୍ତି। ହିମକୋଟି ରାସ୍ତାକୁ ବନ୍ଦ କରାଯାଇଛି। ସେହିପରି ଡୋଡା ଜିଲ୍ଲାରେ 4 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଜାମ୍ମୁ ଅଞ୍ଚଳରେ ବିଦ୍ୟୁତ୍ ସେବା ଏବଂ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଛି। ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ସରକାରୀ କାର୍ଯ୍ୟାଳୟ ଆସନ୍ତାକାଲି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ତାଓମି, ଚେନାମ, ନେରୁ ଏବଂ କାଲାଇ ନଦୀର ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ୱରେ ଥିବା ଜଣାପଡ଼ିଛି। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି। ଜାମ୍ମୁ କାଶ୍ମୀର ସ୍କୁଲ ଶିକ୍ଷା ବୋର୍ଡ ପକ୍ଷରୁ 10ମ ଏବଂ 11ଦଶ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଜାମ୍ମୁ କର୍ତ୍ତୃପକ୍ଷ ପକ୍ଷରୁ ସମସ୍ତ ବିଭାଗକୁ ସତର୍କ ସୂଚନା ଦିଆଯାଇଛି। ଜାମ୍ମୁ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଉତ୍ତରାଞ୍ଚଳ ରେଳବାଇ ପକ୍ଷରୁ କାତ୍ରା, ଉତ୍ତମପୁର ଏବଂ ଜାମ୍ମୁ ରେଳଷ୍ଟେସନରୁ ଯାଉଥିବା ଏବଂ ଆସୁଥିବା 18 ଟ୍ରେନ୍କୁ ବାତିଲ କରାଯାଇଛି। ରେଳବାଇ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ 18 ଟ୍ରେନ୍ର ଯାତ୍ରାକୁ ସ୍ଥଗିତ ରଖାଯାଇଥିବା ବେଳେ 4 ଟ୍ରେନ୍ର ଚଳାଚଳକୁ ଆଂଶିକ ବାତିଲ କରାଯାଇଛି। ବାତିଲ ହୋଇଥିବା ଟ୍ରେନ୍ ମଧ୍ୟରୁ କାତ୍ରାରୁ 7, ଉଦ୍ଧମପୁରରୁ 2 ଏବଂ ଜାମ୍ମୁରୁ 1 ଟ୍ରେନ୍ ଚଳାଚଳ ଅନ୍ତର୍ଭୁକ୍ତ। ଅପରପକ୍ଷେ କାତ୍ରା ଶ୍ରୀନଗର ମଧ୍ୟରେ ଟ୍ରେନ୍ ଚଳାଚଳ ଜାରି ରହିଛି। ଗତ ସୋମବାର ରାତିରୁ ଜାମ୍ମୁ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ କେତେକ ପୋଲ ଭାଙ୍ଗିରୁଜି ଯାଇଛି। ସେଠାକାର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜାମ୍ମୁ କାଶ୍ମୀର ଚୟନ ବୋର୍ଡ ସେବା ପକ୍ଷରୁ ଆସନ୍ତା 31 ତାରିଖରେ ହେବାକୁ ଥିବା ଜୁନିୟର ଇଞ୍ଜିନିୟର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ସମ୍ପର୍କରେ ପରବର୍ତ୍ତୀ ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପଞ୍ଜାବରେ ବନ୍ୟା ପରିସ୍ଥିତି ଗୁରୁତର ରହିଛି। ରାଜ୍ୟରେ ଥିବା ରବି, ବ୍ୟାସ, ସତଲେଜ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ସୂଚନା ମିଳିଛି। ବିଭିନ୍ନ ଜିଲ୍ଲାରେ ବର୍ଷା ଓ ବନ୍ୟା କାରଣରୁ ସତର୍କତା ଜାରି କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପଞ୍ଜାବରେ ଗତ 48 ଘଣ୍ଟା ଧରି ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ରାଜ୍ୟର ପଠାନକୋଟ, ଗୁରୁଦାସପୁର, ଫାଜିଲ୍କା, ଫିରୋଜପୁର, ହୁସିଆରପୁର, କାପୁରଥାଲା ଆଦି ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ଦେଶବ୍ୟାପୀ ଆଜି ଗଣେଶ ପୂଜା ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଉଛି। ମହାରାଷ୍ଟ୍ରରେ 10 ଦିନ ବ୍ୟାପୀ ଏହି ଗଣପତି ପର୍ବ ଆଜିଠାରୁ ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ ଅନନ୍ତ ଚତୁର୍ଦ୍ଦଶୀ ଦିନ ଏହି ପର୍ବ ଉଦ୍ଯାପିତ ହୋଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ସମଗ୍ର ଦେଶରେ ଏହି ପର୍ବ ଅତ୍ୟନ୍ତ ଶ୍ରଦ୍ଧା ଆଉ ଉତ୍ସାହର ସହ ପାଳନ କରାଯାଉଛି। ଭଗବାନ ଗଣେଶ ବୁଦ୍ଧି ଏବଂ ପ୍ରାଣୀମାନଙ୍କର କଲ୍ୟାଣର ପ୍ରତୀକ ଭାବେ ପୂଜା ପାଇଥାନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ନୂତନ ଜୀବନ ଆରମ୍ଭ କରିବା ଏବଂ ବାଧାବିଘ୍ନକୁ ଦୂରେଇବା ପାଇଁ ଭଗବାନ ଗଣେଶଙ୍କୁ ଆରାଧନା କରାଯାଇଥାଏ। ଏହି ପର୍ବ ମାନବ ଜାତି ମଧ୍ୟରେ ନୂତନ ଲକ୍ଷ୍ୟ ଏବଂ ସକାରାତ୍ମକ ଭାବନା ସୃଷ୍ଟି କରିଥାଏ। ନ୍ୟୁୟର୍କର ଆର୍ଥରିୟସ୍ ଷ୍ଟାଡିୟମ୍ଠାରେ ଚାଲିଥିବା ୟୁଏସ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ବିଶ୍ୱ ଚମ୍ପିୟନ୍ ଇଗା ସ୍ୱିଆତେକ୍ ଏମେଲିଆନା ଆରାଙ୍ଗାଙ୍କୁ 6-1, 6-2 ସେଟ୍ରେ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସ୍ୱିଆତେକ୍ ଆସନ୍ତାକାଲି ନେଦରଲ୍ୟାଣ୍ଡର ସୁଜାନ୍ ଲାମେନ୍ଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତ କୁଏତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ରଣନୀତିକ ଭାଗିଦାରୀ ସୁଦୃଢ଼ ନେଇ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶଦାତା ବୈଠକ ଅନୁଷ୍ଠିତ। ଗହମର ମୂଲ୍ୟ ନିୟନ୍ତ୍ରଣ ପାଇଁ ସରକାର ଲାଗୁ କଲେ ଗଚ୍ଛିତ ସୀମା। ଆଜିଠାରୁ ଉଜ୍ଜୟିନୀଠାରେ ଆରମ୍ଭ ହେଉଛି ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀ। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା କାରଣରୁ 10 ଜଣଙ୍କର ମୃତ୍ୟୁ, 18 ଟ୍ରେନ୍ ବାତିଲ ଏବଂ ଦେଶବ୍ୟାପୀ ଆଜି ପାଳିତ ହେଉଛି ଗଣେଶ ପୂଜା। ସମ୍ବାଦ ଶେଷ ହେଲା।